ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ଆଗାମୀ ଦିନରେ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ତାପନ, ବିପର୍ଯ୍ୟୟ ପରିଚାଳନା ଏବଂ ଫସଲ ସୁରକ୍ଷା ପାଇଁ ମହାକାଶ ବିଜ୍ଞାନର ଗୁରୁତ୍ୱ ରହିଛି ବୋଲି କହିଲେ କୃଷିମନ୍ତ୍ରୀ। ଆସନ୍ତା 25 ତାରିଖରୁ ଆମେରିକାକୁ ଡାକ ଯୋଗେ ସାମଗ୍ରୀ ପଠାଇବା ଅସ୍ଥାୟୀ ଭାବେ ସ୍ଥଗିତ। ପ୍ରବଳ ବର୍ଷାଜନିତ ପରିସ୍ଥିତି ନେଇ ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ଜାରି ରହିଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ। ଏବଂ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ, 18ଟି ପଦକ ସହ ମଧ୍ୟପ୍ରଦେଶ ଚମ୍ପିଅନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହାକାଶ କ୍ଷେତ୍ରରେ ଭାରତର ବିକାଶ ହେବା ଦ୍ୱାରା ସାଧାରଣ ଲୋକଙ୍କ ଜୀବନଶୈଳୀ ସହଜ ଓ ସରଳ ହୋଇଛି। ଭିଡ଼ିଓ ବାର୍ତ୍ତାରେ ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ମହାକାଶ ଅଭିଯାନ କେବଳ ଜ୍ଞାନକୌଶଳରେ ନୁହେଁ ବରଂ ବୈଜ୍ଞାନିକ ଉଦ୍ଭାବନରେ ଅଗ୍ରଣୀ ଲାଭ କରିଛି, ଯାହାଫଳରେ ଜୀବନଧାରଣର ମାନ ସହଜ ହୋଇପାରିଛି। ସେ କହିଛନ୍ତି, ମହାକାଶ ପ୍ରଯୁକ୍ତି ବିଦ୍ୟା ଭାରତୀୟ ଅନୁଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଗଣିତ ହୋଇଛି। ଆଗାମୀ ଦିନରେ ଭାରତ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ଜାତୀୟ ମହାକାଶ କ୍ଷେତ୍ର ଯୁବାମାନଙ୍କ ମଧ୍ୟରେ ଉତ୍ସାହ ତଥା ଆଗ୍ରହ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି। ମହାକାଶ କ୍ଷେତ୍ରରେ ଭାରତର ବୈଜ୍ଞାନିକମାନେ ବିଭିନ୍ନ ସଫଳତା ହାସଲ କରିବା ସହ ଗତ 11 ବର୍ଷ ମଧ୍ୟରେ ବିଭିନ୍ନ ସଂସ୍କାର ଆଣିପାରିଛନ୍ତି। ଏ ଅବସରରେ ଘରୋଇ ସଂସ୍ଥା ଦ୍ୱାରା ଭାରତ ପ୍ରଥମ PSLV ରକେଟ୍ ନିର୍ମାଣ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ମଧ୍ୟ ପ୍ରଥମଥର ପାଇଁ ଘରୋଇ ଯୋଗାଯୋଗ ଉପଗ୍ରହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ସରକାରୀ ଏବଂ ଘରୋଇ ଭାଗିଦାରିତାରେ ପୃଥିବୀ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ସ୍ୱତନ୍ତ୍ର ଉପଗ୍ରହର ନିର୍ମାଣ ହେଉଥିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ମହାକାଶରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଡକିଂ ଅନ୍ଡକିଂ ଦକ୍ଷତା ପ୍ରତିପାଦନ କରିଥିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ସ୍ପେସ୍ ସେକ୍ଟର ମେ ଏକ କେ ବାତ୍ ଏକ ନୟେ ମାଇଲଷ୍ଟୋନ୍ ଗଣନା ଏ ଭାରତ ଓ ଭାରତ କେ ବୈଜ୍ଞାନିକୋ କା ସ୍ୱଭାବ ବନ ଗୟା ହେ। 2 ସାଲ ପହଲେ ହି ଭାରତ ପହଲା ଐସା ଦେଶ ବନା ଥା ଜିସନେ ଚନ୍ଦ୍ରମା କେ ସାଉଥ ପୋଲ ପର ପହଞ୍ଚନେ କା ଇତିହାସ ରଚା। ହମ ସ୍ପେସ୍ ମେ ଡକିଂ ଅନ୍ଡକିଂ କି କ୍ଷମତା ରଖନେ ବାଲେ ଦୁନିଆ କେ ଚୌଥେ ଦେଶ ବି ବନ ଗଏ ହେ।
ମହାକାଶ କ୍ଷେତ୍ରରେ ବୈଜ୍ଞାନିକମାନଙ୍କର ଗବେଷଣାର ଅନ୍ତ ନାହିଁ ଏବଂ ଏହାର କୌଣସି ଚୂଡ଼ାନ୍ତ ଲକ୍ଷ୍ୟ ନଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଏକ ଅବିରତ ଗବେଷଣା ହୋଇଥିବାରୁ ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ନୀତିରେ ମଧ୍ୟ କ୍ରମାଗତ ପରିବର୍ତ୍ତନର ଧାରା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଏକ ଭୌଗୋଳିକ ପୋର୍ଟାଲର ବିକଶିତ କରିଛି, ଯାହା ଦେଶରେ ଦେଖାଦେଉଥିବା ମରୁଡ଼ି, ବର୍ଷାର ପରିମାଣ, ପାଣିପାଗ ଏବଂ ଅନ୍ୟାନ୍ୟ ସୂଚନା ପୂର୍ବରୁ ପ୍ରଦାନ କରିବା ଦ୍ୱାରା କୃଷକମାନଙ୍କୁ ଶସ୍ୟ ଯୋଜନା ନିର୍ଦ୍ଧାରିତ କରିବା ପାଇଁ ସହାୟକ ହେଉଛି। ନୂଆଦିଲ୍ଲୀଠାରେ ଜାତୀୟ ମହାକାଶ ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କୃଷକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନେ ସୂଚନା ପ୍ରଦାନ କରି ସ୍ୱାବଲମ୍ବୀ କରୁଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ଫସଲ ବୀମା ଯୋଜନା ଅଧୀନରେ ଉପଗ୍ରହ ପର୍ଯ୍ୟବେକ୍ଷିତ ସୂଚନା ଆଧାରରେ ଫସଲ ହାନିର ସଠିକ୍ ଆକଳନ କରାଯାଇ କୃଷକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇପାରୁଛି। ବିଶ୍ୱରେ ଦେଖାଦେଉଥିବା ଉତ୍ତାପ ବୃଦ୍ଧି, ଝଡ଼ତୋଫାନ, ମରୁଡ଼ି ଏବଂ ବିପର୍ଯ୍ୟୟ ପରିଚାଳନା ତଥା ଫସଲ ସୁରକ୍ଷା ପାଇଁ ମହାକାଶ ବିଜ୍ଞାନର ଗୁରୁତ୍ୱ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
ଇସ୍ରୋ ନେ ଯୋ ଏକ ଜିଓ ପୋର୍ଟାଲ ବିକଶିତ କିଆ ହେ ତା ସୁଖା ହୋ ବାରିଶ ହୋ ମୌସମ କି ସହି ଜାନକାରୀ ହୋ ଲଗଭଗ ସଟିକ ହମକୋ ମିଲତି ହେ ଉସକା ଜନତା କି ଜିନ୍ଦଗୀ ମେ କିତନା ମହତ୍ତ୍ୱ ହମ ସବ ଜାନତେ ହେ କିସାନ ଉସକୋ ଦେଖ କେ ପ୍ଲାନିଂଗ କର ରହା ହେ ଅବ ହମ ଜାନତେ ହେ କି ଜିଓ ପୋର୍ଟାଲ ମିଟ୍ଟୀ କି ନମୀ କେ ବାରେ ମେ ବି ଜାନକାରୀ ଦେତା ହେ ଫସଲ କେ ସ୍ୱାସ୍ଥ୍ୟ କେ ବାରେ ମେ ବି ଡେଟା କୋ ଏକୀକୃତ କରତା ହେ।
ବିଜ୍ଞାନ ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ମହାକାଶ ଗବେଷଣା କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ନିୟୋଜିତ କରାଯିବା ଦ୍ୱାରା ବହୁବିଧ ସଂସ୍କାର ଆସିପାରିଛି। ନୂଆଦିଲ୍ଲୀଠାରେ ଦ୍ୱିତୀୟ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ଡକ୍ଟର ସିଂ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ଭାରତର ମହାକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ପ୍ରଭାବ ସମଗ୍ର ବିଶ୍ୱ अवगत होइपरिछि बोलि से कहिछन्ति।
कुछ ही महीने पहले ऑपरेशन सिंदूर के द्वारा भारत की अंतरिक्ष की क्षमताओं का प्रदर्शन धरती से लेकर आकाश तक सबको देखने को मिला और पहली बार हिंदुस्तान का लोहा दुनिया भर ने माना। और ऐसे समय में जब ये दिवस मनाया जाता है तो इसका विशेष महत्व रहता है। आने वाला समय और भी अधिक रोचक होने वाला है, जैसे कि भारत ने अपना एक अंतरिक्ष स्टेशन, भारतीय अंतरिक्ष स्टेशन स्थापित करने का भी निर्णय लिया है।
आपण माने संवाद सुनुछन्ति आकाशवाणी। ଭାରତୀୟ ଡାକ ବିଭାଗ ଆସନ୍ତା 25 ତାରିଖରୁ ଆମେରିକା ସହ ଡାକ ସାମଗ୍ରୀ ଯୋଗାଯୋଗ ଅସ୍ଥାୟୀ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। $800 ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ସଂକ୍ରାନ୍ତ ନିଷ୍ପତ୍ତି ଚଳିତ ମାସ 29 ତାରିଖରୁ ଆମେରିକା ପ୍ରତ୍ୟାହାର କରିବା ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାକୁ ପଠାଯାଉଥିବା ସମସ୍ତ ଆନ୍ତର୍ଜାତିକ ଡାକ ସାମଗ୍ରୀକୁ ବନ୍ଦ ରଖିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ତେବେ $1,000 ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଶୁଳ୍କମୁକ୍ତ ରଖାଯିବ ବୋଲି କୁହାଯାଇଛି। ଡାକ ବିଭାଗ ଏହା ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହ କଥାବାର୍ତ୍ତା କରି ଡାକ ସେବାକୁ ବନ୍ଦ ରଖିଛି। ତେବେ ଏ ସମ୍ପର୍କରେ ବିଚାର ବିମର୍ଶ କରି ଖୁବ୍ ଶୀଘ୍ର ସେବା ପୁନଃ ଆରମ୍ଭ କରାଯିବାକୁ ପ୍ରୟାସ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଡାକ ମାଧ୍ୟମରେ ଆମେରିକାକୁ ପଠାଯିବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ମଧ୍ୟ ଏ ନିଷ୍ପତ୍ତି ବଳବତ୍ତର ରହିବ। ବୁକିଂ ହୋଇଥିବା ସାମଗ୍ରୀଗୁଡ଼ିକ ଉପରେ ପୋଷ୍ଟାଲ ଖର୍ଚ୍ଚ ସମ୍ପୃକ୍ତ ପକ୍ଷଙ୍କୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଥରାଲିଠାରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସେଠାରେ ଯୁଦ୍ଧକାଳୀନ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୁଲିସ, ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍, ସେନା, ଏସ୍ଏସ୍ପି ଏବଂ ଆଇଟିବିପି ତଥା ବିଭିନ୍ନ ସଂସ୍ଥା ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି। ଚେପଡ଼ ବଜାରର ନିଖୋଜ ଥିବା 2 ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାରକାରୀ ଦଳ ଖୋଜି ପାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି କରୁଛନ୍ତି। ଏହି ବିପର୍ଯ୍ୟୟରେ ଫସି ରହିଥିବା 150ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ତହସିଲ କାର୍ଯ୍ୟାଳୟରେ ରଖାଯାଇ ଖାଦ୍ୟ, ଜଳ ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଉଦ୍ଧାରକାରୀ ଦଳମାନେ ଘଟଣାସ୍ଥଳରେ ମହଜୁଦ ରହି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି। ଆଫଗାନିସ୍ତାନର ଦକ୍ଷିଣାଞ୍ଚଳ ହେଲମାଣ୍ଡ ପ୍ରଦେଶର ଗାର୍ମିସ୍ ଜିଲ୍ଲାରେ ଏକ ଟ୍ରାକ୍ଟର ନଦୀ ଭିତରକୁ ଖସିପଡ଼ିବାରୁ ଘଟଣାସ୍ଥଳରେ 12 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଏବଂ 9 ଜଣ ଶିଶୁ ରହିଛନ୍ତି। 14 ଜଣଙ୍କୁ ଦୁର୍ଘଟଣାସ୍ଥଳରୁ ନିରାପତ୍ତା କର୍ମୀମାନେ ଉଦ୍ଧାର କରିଛନ୍ତି। ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଶରୀରରୁ ଚର୍ବି ହ୍ରାସ କରିବା ଏବଂ ସୁଗଠିତ ଶରୀର ନେଇ ଭ୍ରମାତ୍ମକ ବିଜ୍ଞାପନ ପ୍ରକାଶ ଅଭିଯୋଗରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ CCPA ଏକ କମ୍ପାନୀ ଉପରେ 3 ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରିଛି। ସୌନ୍ଦର୍ଯ୍ୟ, ସୁସ୍ଥତା, ବ୍ୟକ୍ତିଗତ ଯତ୍ନ ଆଧାରିତ ଏହି ବ୍ରାଣ୍ଡ କମ୍ପାନୀ ଓଜନ ହ୍ରାସର ମିଥ୍ୟା ପ୍ରତିଶ୍ରୁତି ପ୍ରଚାର କରୁଥିବା ନେଇ ଅଭିଯୋଗ ଆଧାରରେ ପ୍ରାଧିକରଣ ଏ ନିର୍ଦ୍ଦେଶ ଦେଇଛନ୍ତି। ଶରୀରରୁ ଚର୍ବି ହ୍ରାସ ଜନିତ ପୂର୍ବରୁ ଏବଂ ପରେ ଭ୍ରମାତ୍ମକ ଚିତ୍ର ପ୍ରଦର୍ଶନ କରି ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରୁଥିବା ନେଇ ଏହି ବ୍ରାଣ୍ଡ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ରହିଥିଲା। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏହି ବିଜ୍ଞାପନଗୁଡ଼ିକୁ ମିଥ୍ୟା ଓ ତଥ୍ୟ ଆଧାରିତ ନୁହେଁ ଏବଂ ଭ୍ରମାତ୍ମକ ପ୍ରଚାର ବୋଲି ଦର୍ଶାଇଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ସ୍ଥିତ ଡାଲ୍ ହ୍ରଦରେ 3 ଦିନ ଧରି ଚାଲିଥିବା ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। ମଧ୍ୟପ୍ରଦେଶ 10ଟି ସ୍ୱର୍ଣ୍ଣପଦକ ସହ 18ଟି ପଦକ ଜିତି ଶୀର୍ଷ ସ୍ଥାନରେ ରହିଛି। ଶ୍ରୀନଗରଠାରେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜଗତପୁର ଏବଂ ଆଲପୁଜରା ସାଇ ତାଲିମ କେନ୍ଦ୍ରରୁ ତାଲିମପ୍ରାପ୍ତ ଓଡ଼ିଶା ଏବଂ କେରଳର ଖେଳାଳି ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ 10ଟି ରୋଇଂ ଇଭେଣ୍ଟରେ ଏହି କ୍ରୀଡ଼ାବିତ୍ମାନେ 2ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଏବଂ ସମାନ ସଂଖ୍ୟକ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଜମ୍ମୁ କ୍ରୀଡ଼ା ପରିଷଦ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଆଗାମୀ ଦିନରେ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ତାପନ, ବିପର୍ଯ୍ୟୟ ପରିଚାଳନା ଏବଂ ଫସଲ ସୁରକ୍ଷା ପାଇଁ ମହାକାଶ ବିଜ୍ଞାନର ଗୁରୁତ୍ୱ ରହିଛି ବୋଲି କହିଲେ କୃଷିମନ୍ତ୍ରୀ। ଆସନ୍ତା 25 ତାରିଖରୁ ଆମେରିକାକୁ ଡାକ ଯୋଗେ ସାମଗ୍ରୀ ପଠାଇବା ଅସ୍ଥାୟୀ ଭାବେ ସ୍ଥଗିତ। ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ଜାରି ରହିଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ। ଏବଂ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ, 18ଟି ପଦକ ସହ ମଧ୍ୟପ୍ରଦେଶ ଚମ୍ପିଅନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।